ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଆଦିତ୍ୟ ନାରାୟଣ ଦାସ। ମୁଖ୍ୟ ସମ୍ବାଦ, ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ କହିଲେ ରାଜ୍ୟପାଳ। ଭୁବନେଶ୍ୱରଠାରେ ଦୁଇଦିନିଆ ଚିନ୍ତନ ଶିବିରକୁ କଲେ ଉଦ୍ଘାଟନ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଶ୍ୱିକ ବୈଠକର ସଫଳତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ନାମ ସଂଶୋଧନ ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର। ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ବିସ୍ତୃତ ସମ୍ବାଦ, ରାଜ୍ୟରେ କ୍ରୀଡ଼ାର ଭବିଷ୍ୟତ ସମନ୍ୱୟ ଓ ସହଭାଗିତାରେ ଉନ୍ନତ ହୋଇପାରିବ ବୋଲି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାଟି କହିଛନ୍ତି। ଭୁବନେଶ୍ୱରଠାରେ କ୍ରୀଡ଼ା ଓ ଯୁବସେବା ବିଭାଗ ପକ୍ଷରୁ ଆୟୋଜିତ ଦୁଇଦିନିଆ ଚିନ୍ତନ ଶିବିର 2026କୁ ଉଦ୍ଘାଟନ କରି ରାଜ୍ୟପାଳ କହିଛନ୍ତି, କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାର ସଫଳତା ଦେଶ ଓ ବିଦେଶରେ ପ୍ରଶଂସା ସାଉଁଟୁଛି। ବିଶ୍ୱସ୍ତରୀୟ ଭିତ୍ତିଭୂମି ନିର୍ମାଣ, ତୃଣମୂଳ ସ୍ତରରେ ପ୍ରତିଭାର ଅନ୍ୱେଷଣ ଓ ଜାତୀୟ ଅନ୍ତର୍ଜାତୀୟ ସ୍ତରୀୟ କ୍ରୀଡ଼ା ମହାକୁମ୍ଭ ଆୟୋଜନ କରି ରାଜ୍ୟ ଏକ ଅଗ୍ରଣୀ କ୍ରୀଡ଼ା ଗନ୍ତବ୍ୟସ୍ଥଳ ଭାବେ ନିଜକୁ ପରିଚିତ କରିପାରିଛି। ଚିରାଚରିତ ପ୍ରଥାରୁ ବାହାରି ଅଭିଜ୍ଞତାର ଶିକ୍ଷା ଗ୍ରହଣ କଲେ ନବସୃଜନର ଉଦ୍ଭାବନ ଓ କ୍ରୀଡ଼ା କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ସମ୍ଭବପର ହେବ। ଏହି ଚିନ୍ତନ ଶିବିର ତୃଣମୂଳ ସ୍ତରର କ୍ରୀଡ଼ା ପ୍ରତିଭାଙ୍କୁ ଚିହ୍ନଟ, ଆଧୁନିକ ପ୍ରଶିକ୍ଷଣ ପ୍ରଦାନ ଓ ଯୁବପିଢ଼ିଙ୍କୁ ରାଷ୍ଟ୍ର ଗଠନ କାର୍ଯ୍ୟରେ ସାମିଲ କରିବା ପାଇଁ ଦୀର୍ଘକାଳୀନ କାର୍ଯ୍ୟଖସଡ଼ା ପ୍ରସ୍ତୁତରେ ସହାୟକ ହେବ ବୋଲି ରାଜ୍ୟପାଳ ଆଶାବ୍ୟକ୍ତ କରିଛନ୍ତି। କାର୍ଯ୍ୟକ୍ରମରେ କ୍ରୀଡ଼ା ଓ ଯୁବବ୍ୟାପାର ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ଯୋଗଦେଇ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱରେ ଓଡ଼ିଶାକୁ ଦେଶର କ୍ରୀଡ଼ା କ୍ଷେତ୍ର ଭାବେ ଗଢ଼ି ତୋଳିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧ। ଦେଶ ଏକ ବୈଶ୍ୱିକ କ୍ରୀଡ଼ା ମହାଶକ୍ତି ଦିଗରେ ଅଗ୍ରସର ହେଉଛି। ଏହି ଲକ୍ଷ୍ୟ ସଠିକ୍ ହେଲେ ଖେଳ ସଂସ୍କୃତିର ପ୍ରସାରରେ ଏହା ସହଯୋଗ ହୋଇପାରିବ। ଓଡ଼ିଶାର ବାସ୍ତବ ପ୍ରତିଭା ଗ୍ରାମାଞ୍ଚଳରେ ରହିଥାନ୍ତି। ପଡ଼ିଆରୁ ପୋଡିୟମ ପର୍ଯ୍ୟନ୍ତ ଦୂରତା ହ୍ରାସ ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି ଶ୍ରୀ ସୁରଜ କହିଛନ୍ତି।
ଏକ ଇକୋ ସିଷ୍ଟମ ମେ କେସେ ସ୍ପୋର୍ଟସ କେ ଲିଏ ଏକ ବିଚାର ହୋ, ସ୍ପୋର୍ଟସ କେ ଲିଏ ମନ୍ଥନ ହୋ, ଚିନ୍ତନ ହୋ। ୟେ ଚିନ୍ତନ ଶିବିର ମେ ହମ୍ ୟେ ଆନେ ବାଲେ ଦୋ ଦିନ ମେ ୟେ କରନେ ଜା ରହେ ହେଁ କି 2036 କା ଜୋ ଅଲମ୍ପିକ ହୋଗା ଉସକୋ ମେଜବାନୀ କରନେ କା ଭି ଅବସର ହମେ ପ୍ରାପ୍ତ ହୋଗା। ହମେ ରୋଡ଼ମ୍ୟାପ୍ ପ୍ରସ୍ତୁତ କର ରହେ ହେଁ ଆନେ ବାଲେ ସମୟ ମେ ହମ୍ କେସେ ସ୍ପୋର୍ଟସ ଇକୋସିଷ୍ଟମ କୋ ବିଶ୍ୱ ପଟଲ ପର ଏକ ବହୁତ ବଡ଼ା ଦୃଷ୍ଟି ଦେ ସକତେ ହେଁ। ଓଡ଼ିଶା ଭି ଇସ ରାଷ୍ଟ୍ରୀୟ ଦୃଷ୍ଟି ମେ ଏକ ପ୍ରମୁଖ ଯୋଗଦାନ କର୍ତ୍ତା ହୋନେ ପର ବହୁତ ଗର୍ବ କର୍ତ୍ତା ହେଁ।
ଶିବିରରେ ସରକାର ତଥା ବିଭାଗର କାର୍ଯ୍ୟପନ୍ଥା ସମ୍ବନ୍ଧୀୟ ମାନସମନ୍ଥନ ଉପରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। ଭୁବନେଶ୍ୱର ଲୋକସେବା ଭବନଠାରେ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏନ୍ଡିଏମ୍ଏ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ମିଳିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ପୁରୀରେ ସଦ୍ୟ ସମାପ୍ତ ହୋଇଥିବା ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକର ସଫଳତା ସମ୍ପର୍କରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସହିତ ଜାତୀୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷର ବିଭାଗୀୟ ମୁଖ୍ୟ କୃଷ୍ଣ ସ୍ୱରୂପ ବତ୍ସ ଗଣମାଧ୍ୟମକୁ ସମ୍ବୋଧିତ କରିଛନ୍ତି। ଏନ୍ଡିଏମ୍ଏର ବିଭାଗୀୟ ମୁଖ୍ୟ ଶ୍ରୀ ବତ୍ସ କହିଛନ୍ତି, ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରି ଓଡ଼ିଶା ଶୂନ୍ୟ ଜୀବନହାନି ଲକ୍ଷ୍ୟ ହାସଲ କରିଛି। ବ୍ରିକ୍ସ ବୈଠକରେ ଜଳବାୟୁ ପରିବର୍ତ୍ତନର ମୁକାବିଲା, ଉନ୍ନତମାନର ଜ୍ଞାନକୌଶଳର ବ୍ୟବହାର ଏବଂ ତୃଣମୂଳ ସ୍ତରରେ ଦକ୍ଷତା ବୃଦ୍ଧି ଉପରେ ଗୁରୁତ୍ୱାରୋପ କରାଯାଇଛି। ଏହି କାର୍ଯ୍ୟକ୍ରମ ରାଜ୍ୟର ସମୃଦ୍ଧି, ସାଂସ୍କୃତିକ ଐତିହ୍ୟ ଓ ପର୍ଯ୍ୟଟନ ସମ୍ଭାବନାକୁ ଲୋକଲୋଚନକୁ ଆଣିଛି। ଚଳିତ ବର୍ଷ ଓଡ଼ିଶା ଓ ସମଗ୍ର ଦେଶରେ ଏଲ୍ ନିନୋର ପ୍ରଭାବ କମ୍ ରହିବ ବୋଲି ଶ୍ରୀ ବତ୍ସ କହିଛନ୍ତି।
ଏଲ୍ ନିନୋ କା ହେ ଓ ପ୍ରଭାବ ଇସ୍ ସାଲ୍ ଦେଖନେ କୋ ମିଲ୍ ସକ୍ତା ହେ। एल निनियो का जो प्रभाव आता है तो उसमें एक और दूसरी चीज होती है, इंडियन ओशन डायपोल आईओडी। तो आईओडी जो होता है वो एल निनियो के प्रभाव को कम करता है। इसलिए पूरी तरह से यह नहीं कहा जा सकता है कि एलनिनियो का निश्चित प्रभाव पड़ेगा, वो प्रभाव पड़ सकता है और उसके प्रभाव में कमी भी आ सकती।
ब्रिक्स सम्मेलन रे मुख्यतः 6 विषयवस्तु उपरे आलोचना करा जायतिबा नै स्वतंत्र रिलीफ कमिशनर राजेश प्रभाकर पाटिल कहिछंती, ओडिसा गत 10 वर्ष मध्यरे विभिन्न प्राकृतिक विपर्ययर सफल मुकाबला करी विश्वरे प्रशंसा साउंटिछि। विपर्यय संपर्कित पूर्वानुमानकु आहुरी सठिक करिबा उपरे बैठकरे प्राधान्य प्रदान करा जायतिला बोली श्री पाटिल कहिछंती। आपण माने आंचलिक संवाद सुनछंती आकाशवाणी कटक केन्द्र। राज्यर विभिन्न जिला, उपखंड, ब्लॉक और तहसील मूल ओडिया नाम संशोधन उपरे सरकार पदक्षेप ग्रहण करिछंती। राजस्व विपर्यय परिचालना विभाग अधीन गठित विशेषज्ञ कमिटी द्वितीय बैठक में 50 अधिक स्थान नाम को सेगुड़िकर मूल ओडिया उच्चारण एवं ऐतिहासिक परिचय अनुजाई परिवर्तन करने को सुपारिश करा। कमिटर सुपारिश अनुजाई कलाहांडी जिलार जुनागड़ा, कंधमाल एवं सुंदरगढ़ जिलार बणाईगड़ा भावे नामकरण करने को प्रस्ताव रही। सेहीपरि निमापड़ा, उमरकोट, बौद्धगड़ा, राउरकेला, तालचेर एवं सोरा प्रभृति नाम को मध्य कमिटी संशोधन करिछि। गंजाम जिलार गुरुत्वपूर्ण सहर और ब्लक्र नाम को मध्य संशोधन करने को कमिटी पक्षर् सहमति प्रकाश पाई। मुख्यमंत्री मोहन चरण माझी आज संबलपुर जिला को दिनिकिया गस्तर जाए एक कार्यक्रम जोगदेइछंती। मुख्यमंत्री सहित राजस्व मंत्री सुरेश पुजारी, पंचायतराज मंत्री रविनारायण नायक, राज्य बीजेपी सभापति मनमोहन सामल प्रमुख उपस्थित अछंती। कलाहांडी जिला भवानीपाटना ठारे आकाशवाणी 90 पूर्ति पालित होइजैछि। एहि अवसर में एक पदयात्रार आयोजन करा जायथला। कार्यक्रम में मुख्य अतिथि भाव सीआरपीएफ कमांडेंट जोगदेई कहिछंती, सूचना और प्रसारण क्षेत्र में आकाशवाणी एक स्वतंत्र परिचय रही। स्वास्थ्य सचेतनता सहित दूर दूरांतर बसवास करुवा जनसाधारण को निरंतर सेवा जगैदेवे आकाशवाणी भूमिका गुरुत्वपूर्ण। डिजिटाल युगर आकाशवाणी आज मध्य देशर सबुठ लोकप्रिय गणमाध्यम भूमिका निर्वाह कर उपस्थित अतिथि माने मतव्यक्त करिथिले। कटक जिल्लापालंक सद्भावना सभागृह रे डेंगू, मलेरिया, फाइलेरिया ओ पोलियो निराकरण सचेतनता संपर्कित प्रस्तुति बैठक अनुष्ठित होई जायछि। जिल्लापाल दत्तात्रेय भाऊसाहेब सिंदे कार्यक्रम रे जोगदेई पाणी जमुथिबा स्थानगुडी को सुखिला रखिबा तथा ड्राई डे पालन उपरे गुरुत्वारोप करिथिले। एहा सहित विद्यालय अंगनवाड़ी केन्द्रगुड़िकर परिसर को परिष्कार परिच्छन्न रखा श्री सिंदे अधिकारी निर्देश देते। गाँ कल्याण समिति और पंचायत सदस्यों को नहीं सचेतनता सभा आयोजन करने बैठक में मत प्रकाश पाई। नवरंगपुर जिला परिषद सम्मेलन कक्ष में राज्य सरकार 2 पूर्ति उपलक्षे विकासमूलक उपलब्धि और जनभागीदारी कार्यक्रम उपरे एक प्रस्तुति बैठक अनुष्ठित हो जाएगी। आसंता 12 तारीख जिले में विकासर धारा ओडिशा सारा शीर्षक अधीन विभिन्न कार्यक्रम आयोजन हेबो। एही अवसर में आयुष्मान बयवंदना, मुख्यमंत्री कन्या विवाह, मुख्यमंत्री अन्नपूर्णा योजना, सुभद्रा शक्ति समावेश और विभिन्न योजनार हिताधिकारी सहायता राशि प्रदान करा जिवो। सरकारी योजनार लाभ, हिताधिकारी योग्यता एवं आवेदन प्रक्रिया संपर्क में पुस्तक एवं सूचना सामग्री लोकमानंक मध्यरे बंटन मध्य करा जिवो बोली जाना पड़िछि। कटक स्थित जवाहरलाल नेहरू इंडोर स्टेडियम ठारे मुख्यमंत्री ट्रॉफी 2.0 को सांसद भर्तृहरि महताब उद्घाटन करिछंती। अवसर में जोन स्तरीय कबाडी प्रतियोगिता 2026 प्रथम संस्करण आज आरंभ होइछि। कालबैशाखी प्रभाव में राज्य विभिन्न स्थान में वज्रपात सह वर्षा संभावना रही। आसंता 24 घंटा मध्य झड़बर्षा नहीं 23 जिला को भुवनेश्वर स्थित आंचलिक पाणीपाग केन्द्र पक्ष सतर्क सूचना जारी करा। अन्यपक्षरे राज्यर उपकूल अंचल में असह्य गुळुगुळी अनुभूत होउछि। पाणीपाग विभाग सूचना अनुजाई दक्षिण पश्चिम मौसुमी वायु आसिबा पर्यंत गुळुगुळी लागि रहिबो। आंचलिक संवाद शेष होबा पूर्वरु मुख्य संवाद पुनथरे। राज्यरे क्रीडार भविष्यत समन्वय और सहभागितारे उन्नत होइपारिबो कहिले राज्यपाल। ଭୁବନେଶ୍ୱରଠାରେ ଦୁଇଦିନିଆ ଚିନ୍ତନ ଶିବିରକୁ କଲେ ଉଦ୍ଘାଟନ। ବ୍ରିକ୍ସ ବିପର୍ଯ୍ୟୟ ବିପଦ ହ୍ରାସ କାର୍ଯ୍ୟଗୋଷ୍ଠୀର ଦ୍ୱିତୀୟ ବୈଷୟିକ ବୈଠକର ସଫଳତା ସମ୍ପର୍କିତ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ। ରାଜ୍ୟର ବିଭିନ୍ନ ସ୍ଥାନର ଓଡ଼ିଆ ନାମ ସଂଶୋଧନ ଉପରେ ପଦକ୍ଷେପ ଗ୍ରହଣ କରୁଛନ୍ତି ସରକାର ଏବଂ କାଳବୈଶାଖୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବଜ୍ରପାତ ସହ ବର୍ଷା ନେଇ ପାଣିପାଗ କେନ୍ଦ୍ରର ସତର୍କ ସୂଚନା। ଆଞ୍ଚଳିକ ସମ୍ବାଦର ପ୍ରସାରଣ ବର୍ତ୍ତମାନ ପାଇଁ ଏତିକିରେ ଶେଷ ହେଲା। ଆପଣମାନେ ଆମର ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।